ओम शांति। 29 अगस्त 2026 मसीहार मधुर महावाक्य। मिठे बच्चे सबु कथारे सहनशील हो, निंदा स्तुति जय पराजय सबुथिरे समान रह। शुणाशुणि कथारे विश्वास कर नाही। प्रश्न, आत्मा सर्वदा उन्नति कोलारे आग को बढ़िबार सहज उपाय सुनाओ। उत्तर, एकमात्र बाबांक ठारो ही सुन, अन्यमानंक ठारो नुहे। पर चिंतनरे बाह्य कथारे निजर समय अपव्यय कर नाही, तेबे आत्मार सर्वदा उन्नति होई चालिबो। उलटा सीधा कथा सुनिबा द्वारा सेगुड़ी करे विश्वास करिबा द्वारा भल संतान माने मध्य तल स्तर को खसी जानती। सेथि पाई बहुत सावधान होई रहिबा को पड़िबो। ओम शांति। मधुर संतान मानंकर एबे स्मृति रे आसुछि जे वास्तव रे अधा कल्प आमे बाबांको स्मरण करिछु। जेबे ठारु रावण राज्य आरंभ होइछि, एमिति बि नुहे जे पूरा अधा कल्प स्मरण करिछु ना। जेबे जेबे अधिक दुख आसीछि सेतेबेले स्मरण करिछु। एबे तुमे जानुछो जे भक्ति मार्गरे आमे तळको तळको ओल्हाई आसीछु। ड्रामार रहस्य तुम बुद्धिरे अछि, मुख द्वारा किछि कहिबार मध्य आवश्यकता नाही। आमे तांकर होइगलो तेणु अधिक ज्ञानर आवश्यकता नाही। बाबांकर संतान होइगल अर्थात बाबांक संपत्तिर बि मालिक होइगल। कर्मेन्द्रिय द्वारा किछि करिबार आवश्यकता नाही। भक्ति मार्गरे भगवानंक सहित मिसिबा पई केते यज्ञ तप दान पुण्य करिथांती। जेऊ स्थान को जाओ सबु जागारे अगणित तीर्थ मंदिर आदि रहिछे। एपरी केही मनुष्य नाहंती जे सारा भारतर तीर्थ ओ असंख्य मंदिर आदि बुली पारिबो। जदि भी बुलिबे ता द्वारा मध्य किछि मिलिबो नाही। सेठारे घंट वाद्य आदिर केते कोलाहल होइथाय, एठारे तो सेभळी कोनोसी गहळी नाही। ना गीत गाइबा ना ताली बजाइबार कथा अछि। तेबे मनुष्य माने तो कोन कोन सबो न करूछन्ति। असरंती कर्मकांड रहिछि। एठारे तो तुम संतान मानंकु केवल मने पकाइबा को हेबो, आउ किछि हेले नाही। घरे रही सबो किछि करी केवल बाबांको मने पकाइबा को पड़िबो। तुमे जानिछ जे एबे आमे देवता हेबा को जाउछु, एही ठारे ही दैवी गुण धारण करिबा को हेबो। खाद्य पानीय मध्य शुद्ध हेबा आवश्यक। 36 प्रकार भोजन तो सेठारे सत्ययुगरे मिलिबो, तबे एठारे साधारण भावरे रहिबा को पड़िबो। ना बहुत उच्च ना बहुत नीच स्तर रहिबो। सबु कथारे सहनशीलता दरकार। निंदा स्तुति जय पराजय थंडा गरम सबु किछि सहन करबा को पड़ोछि। समय ही एही परि अटे, पानी मिलिब नाही, अमोक मिलिब नाही, सूर्य भी निजर उत्ताप देखाइबो। प्रत्येक जिनिस तमो प्रधान होई जाइछि। एही सृष्टि ही तमो प्रधान अटे, तत्व मध्य तम प्रधान होई जाइछि। तेणु एमाने दुख देउछन्ति, निंदा स्तुति मध्य सुनिबा अनुचित। अनेक अछन्ति जे कि तुरंत बिगड़ी जाइथान्ति, के उलटा सीधा किछि कथा କାହାକୁ ଶୁଣାଇଲେ ବିଗିଡ଼ି ଯାଇଥାନ୍ତି। କାହିଁକି ନା ଆଜିକାଲି ବନେଇ ଚୁନେଇ ବହୁତ କଥା କହିଥାନ୍ତି ନା। କେହି କିଛି କହିଲେ ତୁମ ପାଇଁ ବାବା ଏକଥା କହୁଛନ୍ତି ଯେ ଏହାଙ୍କର ଦେହ ଅଭିମାନ ରହିଛି, ବାହ୍ୟ ଆକର୍ଷଣ ବହୁତ ଅଛି। ଏ କଥା କେହି ଶୁଣାଇଲେ ତୁରନ୍ତ ତାତିଯିବେ, ନିଦ ମଧ୍ୟ ହେବ ନାହିଁ। ଅଧା କଳ୍ପର ମନୁଷ୍ୟମାନେ ଏପରି ଯେ କାହାକୁ ବି ତୁରନ୍ତ ତତାଇ ଦେବେ, ଖୁବ୍ ଶୀଘ୍ର ନାଲି ପଡ଼ିଯାଇଥାନ୍ତି। ତେଣୁ ବାବା କହୁଛନ୍ତି ଏପରି କୌଣସି ବାହ୍ୟମୁଖୀ କଥା ଶୁଣ ନାହିଁ। ବାବା କେବେ ହେଲେ କାହାର ନିନ୍ଦା କରନ୍ତି ନାହିଁ। ବାବା ତ ବୁଝାଇବା ପାଇଁ କହୁଛନ୍ତି, ଉଲଟା ସିଧା କଥା ଜଣେ ଜଣକୁ ଶୁଣାଇବା ଦ୍ୱାରା ଭଲ ଭଲ ପିଲାମାନେ ମଧ୍ୟ ବିଗିଡ଼ି ଯାଇଥାନ୍ତି। ସେମାନେ ବିଶ୍ୱାସଘାତକ ହୋଇ ବାହାର କଥା ଯାଇ ପରସ୍ପରକୁ ଶୁଣାଇଥାନ୍ତି। ଭକ୍ତି ମାର୍ଗରେ ମଧ୍ୟ କିପରି କାହାଣୀମାନ ବସି ଗଢ଼ିଛନ୍ତି। ଏବେ ତୁମକୁ ଜ୍ଞାନ ମିଳୁଥିବାରୁ ତୁମେ କେବେ ହେଲେ ବି ହେ ରାମ ଅଥବା ହାଇ ଭଗବାନ କହିପାରିବ ନାହିଁ। ଏହି ଶବ୍ଦ ମଧ୍ୟ ଭକ୍ତି ମାର୍ଗର ଅଟେ। ତୁମ ମୁଖରୁ ଏପରି ଶବ୍ଦ ବାହାରିବା ଅନୁଚିତ। ବାବା କେବଳ କହୁଛନ୍ତି ମଧୁର ଗେହ୍ଲା ସନ୍ତାନ ମାନେ ଆତ୍ମ ଅଭିମାନୀ ହୁଅ, କେତେ ସ୍ନେହର ସହିତ ବୁଝାଉଛନ୍ତି, କାହାର ବି କଥା ଶୁଣ ନାହିଁ, ବ୍ୟର୍ଥ ପରଚିନ୍ତନ କର ନାହିଁ। ଗୋଟିଏ କଥା ନିଶ୍ଚୟ କରିନିଅ, ଆମେ ହେଉଛୁ ଆତ୍ମା। ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ। ଆତ୍ମା ହିଁ ସଂସ୍କାର ଧାରଣ କରିଥାଏ। ଏବେ ତୁମ ପିଲାମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ତାପରରୁ ତୁମେ ରାବଣ ରାଜ୍ୟରେ ଦେହ ଅଭିମାନୀ ହୋଇଛ, ସେଥିପାଇଁ ଏବେ ଦେହି ଅଭିମାନୀ ହେବା ପାଇଁ ମେହନତ କରୁଛ। ପ୍ରତ୍ୟେକ ମୁହୂର୍ତ୍ତରେ ବୁଦ୍ଧିରେ ଆସିବା ଉଚିତ ଯେ ଆମକୁ ବେହଦର ବାବା ମିଳିଛନ୍ତି। କଳ୍ପ କଳ୍ପ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି, ଏବେ ତାଙ୍କ ମତରେ ଚାଲିବାକୁ ହେବ, ତାଙ୍କ ପାଇଁ ହିଁ ଗାୟନ ରହିଛି। ତୁମେ ମାତା ପିତା ଯିଏ ସବୁ ସମ୍ବନ୍ଧର ସୁଖଦାତା ଅଟନ୍ତି, ତାଙ୍କ ପାଖରେ ସବୁ ପ୍ରକାରର ମଧୁରତା ରହିଛି। ଅନ୍ୟ ସବୁ ମିତ୍ର ସମ୍ବନ୍ଧୀ ଆଦି ଦୁଃଖଦାୟୀ ଅଟନ୍ତି, ଏକମାତ୍ର ବାବା ହିଁ ସମସ୍ତଙ୍କୁ ସୁଖ ଦେଉଛନ୍ତି। ରାସ୍ତା ମଧ୍ୟ ଅତି ସହଜ ବତାଉଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ବୁଝାଉଛନ୍ତି ଏହା କୌଣସି ନୂଆ କଥା ନୁହେଁ। ତୁମେ ଜାଣିଛ ଯେ ପ୍ରତ୍ୟେକ 5000 ବର୍ଷରେ ଥରେ ଆମେ ଏହିପରି ବାବାଙ୍କ ପାଖକୁ ଆସୁଛୁ। ଇଏ କୌଣସି ସାଧୁ ସନ୍ଥ ନୁହନ୍ତି। ତୁମେ କୌଣସି ସାଧୁ ସନ୍ଥ ଆଦିଙ୍କ ପାଖରେ ରହୁନାହଁ। ବାକି ହଁ, ବାବା କହୁଛନ୍ତି ପ୍ରବୃତ୍ତି ମାର୍ଗର ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ରଖିବାକୁ ହେବ, ନହେଲେ ଆହୁରି ଖିଟପିଟ ହେବ। ତେଣୁ ଯୁକ୍ତିର ସହିତ ଚାଲ, ସ୍ନେହର ସହିତ ପ୍ରତ୍ୟେକଙ୍କୁ ବୁଝାଇବାକୁ ହେବ ଯେ ଦେଖ, ଏବେ ବିନାଶର ସମୟ ନିକଟତର। ଏହି ଆସୁରୀ ଦୁନିଆ ସମାପ୍ତ ହୋଇଯିବ, ଏବେ ଦେବତା ହେବାକୁ ପଡ଼ିବ, ଏହିଠାରେ ହିଁ ଦୈବୀ ଗୁଣ ଧାରଣ କରିବାକୁ ହେବ। ତେବେ ସ୍ନେହର ସହିତ ସମସ୍ତଙ୍କୁ ବୁଝାଇବା ଉଚିତ। ଦେବତାମାନେ ମଧ୍ୟ ପିଆଜ ରସୁଣ ଆଦି ତ ଖାଇନଥାନ୍ତି, ଆମେ ବି ମନୁଷ୍ୟରୁ ଦେବତା ହେଉଥିବାରୁ ଏସବୁ କିପରି ଖାଇପାରିବୁ, ତୁମକୁ ମଧ୍ୟ ପରାମର୍ଶ ଦେଉଛୁ ଏହାକୁ ଛାଡ଼ିଦିଅ, ଏପରି ଜିନିଷ ଆମେ ଖାଉନାହୁଁ। ଏବେ ତୁମକୁ ଦୈବୀ ଗୁଣ ଶିଖାଉଥିବା ଅବିନାଶୀ ବାବା ମିଳିଛନ୍ତି। ତେଣୁ ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ ହେବାକୁ ପଡ଼ିବ। ତୁମେ ଏଠାରେ ସର୍ବଗୁଣ ସମ୍ପନ୍ନ ହେଲେ ପୁଣି ଭବିଷ୍ୟତ ନୂଆ ଦୁନିଆ ଆସିବ। ଏହା ଏହିପରି ହିଁ ହୋଇଥାଏ, ଯେପରି ରାତି ପରେ ଦିନ ଆସିଥାଏ, ଏବେ ରାତ୍ରିର ଅନ୍ତରେ ହିଁ ଦୈବୀ ଗୁଣ ଧାରଣ କରିବାକୁ ହେବ, ତେବେ ପୁଣି ସକାଳ ହୋଇଯିବ। ପ୍ରତ୍ୟେକ ନିଜର ପରୀକ୍ଷା ନିଜେ ନେବା ଉଚିତ। ଏପରି ନୁହେଁ ଯେ ବାବା ତ ସବୁକିଛି ଜାଣିଛନ୍ତି, ତୁମେ ନିଜକୁ ଦେଖ ନା। ବିଦ୍ୟାର୍ଥୀ କେବେ ଏପରି କହିବେ ନାହିଁ ଯେ ଶିକ୍ଷକ ତ ସବୁକିଛି ଜାଣିଛନ୍ତି। ପରୀକ୍ଷା ଦିନ ପାଖେ ଆସିଲେ ପିଲାମାନେ ନିଜେ ବୁଝିଯାନ୍ତି ଯେ ଆମେ କେତେ ପାସ୍ ହେବୁ, କେଉଁ ବିଷୟରେ ଆମେ ଦୁର୍ବଳ ଅଛୁ। କମ୍ ନମ୍ବର ଆସିଲେ ପୁଣି ସବୁ ମିଶାଇ ପାସ୍ ହୋଇଯିବ। ଯଦି ଏଇ କଥା ଭାବୁଥାଅ, ତେବେ ଏଥିରେ ମଧ୍ୟ ନିଜର ଯାଞ୍ଚ କରିବାକୁ ହେବ, ଆମ ପାଖରେ କେଉଁ ଦୁର୍ବଳତା ରହିଛି। ମୁଁ ବହୁତ ମିଠା ହୋଇଛି ତ, ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ। ଆମ ଆତ୍ମାମାନଙ୍କର ପିତା ପରମ ପିତା ପରମାତ୍ମା ଅଟନ୍ତି, ଏହା କୌଣସି ମନୁଷ୍ୟଙ୍କର କଥା ନୁହେଁ। ଆମେ ନିରାକାରଙ୍କୁ ଭଗବାନ କହୁଛୁ, ଭଗବାନ ରଚୟିତା ଜଣେ ଅଟନ୍ତି, ଅନ୍ୟ ସମସ୍ତେ ତାଙ୍କର ରଚତା। ରଚନା ଠାରୁ କାହାକୁ ସମ୍ପତ୍ତି ମିଳିପାରିବ ନାହିଁ, ନିୟମ ହିଁ ନାହିଁ। ଏବେ ସବୁ ରଚନାର ସଦ୍ଗତି ଦାତା ଜଣେ ହିଁ ରଚୟିତା ବାବା ଅଟନ୍ତି। ଏଥିରେ ସାଧୁ ସନ୍ଥ ସମସ୍ତେ ଆସିଯାଉଛନ୍ତି, ସମସ୍ତେ ତ ଆତ୍ମା ଅଟନ୍ତି ନା। ହଁ, ମନୁଷ୍ୟ ତ ଭଲ ମନ୍ଦ ହୋଇଥାନ୍ତି, ସ୍ଥିତି ଉଚ୍ଚ ନୀଚ ହୋଇଥାଏ। ସନ୍ନ୍ୟାସୀମାନଙ୍କ ମଧ୍ୟରେ ମଧ୍ୟ କ୍ରମାନ୍ୱୟରେ ରହିଥାନ୍ତି, କେହି ତ ଦେଖ ଭିକ ମାଗୁଛନ୍ତି, କାହାର ପୁଣି ସମସ୍ତେ ପାଦ ତଳେ ପଡ଼ିଥାନ୍ତି। ତୁମ ସନ୍ତାନମାନଙ୍କୁ ମଧ୍ୟ ଉଚ୍ଚ ହେବାକୁ ପଡ଼ିବ, ତେଣୁ ବହୁତ ମିଠା ହୁଅ, କେବେ ହେଲେ ବି କ୍ରୋଧାନ୍ୱିତ ହୋଇ କଥା ହେବା ଅନୁଚିତ, ଯେତେ ସମ୍ଭବ ସ୍ନେହର ସହିତ କାମ କର। କହୁଛନ୍ତି ଯେ ପିଲାମାନେ ବହୁତ ହଇରାଣ କରୁଛନ୍ତି, ଆଜିକାଲି ପିଲା ତ ଏପରି ଅଟନ୍ତି, ସ୍ନେହର ସହିତ ତାଙ୍କୁ ବୁଝାଅ। ଦେଖାଇଥାନ୍ତି କୃଷ୍ଣ ଚଞ୍ଚଳତା କରୁଥିବାରୁ ତାଙ୍କୁ ରସିରେ ବାନ୍ଧୁଥିଲେ, ଯେତେ ସମ୍ଭବ ସ୍ନେହର ସହିତ ବୁଝାଅ, ନଚେତ ହାଲୁକା ଦଣ୍ଡ ଦିଅ। ବିଚରା ପିଲାମାନେ ଅବୋଧ ଅଟନ୍ତି, ସମ ମଧ୍ୟ ଏପରି ଅଟେ, ବାହାର ସଙ୍ଗ ଦୋଷ ବହୁତ ଖରାପ। ବର୍ତ୍ତମାନ ଅବିନାଶୀ ବାବା କହୁଛନ୍ତି, ତୁମକୁ ମୂର୍ତ୍ତି ଆଦି ଦେଖିବାର କୌଣସି ପ୍ରୟୋଜନ ନାହିଁ, କିଛି ହେଲେ ବି ମେହନତ କରିବାର ଆବଶ୍ୟକତା ନାହିଁ, ଶିବଙ୍କର ଚିତ୍ର ବି କାହିଁକି ରଖିବ, ସେ ତୁମର ପିତା ଅଟନ୍ତି ନା। ଘରେ ପିଲାମାନେ ପିତାଙ୍କର ଚିତ୍ର କାହିଁକି ରଖିବେ, ପିତା ତ ସର୍ବଦା ଉପସ୍ଥିତ ଅଛନ୍ତି ନା। ବାବା ସର୍ବଦା କହୁଛନ୍ତି, ମୁଁ ଏବେ ଉପସ୍ଥିତ ଅଛି ନା, ପୁଣି ଚିତ୍ରର ଆବଶ୍ୟକତା ନାହିଁ, ମୁଁ ପିଲାମାନଙ୍କୁ ବସି ବୁଝାଉଛି। କହୁଛନ୍ତି ବାପ ଦାଦାଙ୍କୁ ଦେଖିବୁ, ତେ ବାବା ତ ନିରାକାର, ତାଙ୍କୁ ଦେଖିପାରିବ ନାହିଁ, ତାଙ୍କୁ ବୁଦ୍ଧି ଦ୍ୱାରା ବୁଝିପାରିବ। ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ଜ୍ଞାନ ଦେଉଛି, ନଚେତ କିପରି ଆସିବି, କୃଷ୍ଣଙ୍କ ଶରୀରରେ କିପରି ଆସିବି, ସନ୍ନ୍ୟାସୀମାନଙ୍କ ଶରୀରରେ ମଧ୍ୟ ଆସିପାରିବେ ନାହିଁ। ଯିଏ ପ୍ରଥମ ନମ୍ବରରେ ଥିଲେ ମୁଁ ତାଙ୍କ ଶରୀରରେ ହିଁ ଆସୁଛି, ସିଏ ଅର୍ଥାତ୍ ବ୍ରହ୍ମା ଏବେ ଶେଷ ନମ୍ବରରେ ଅଛନ୍ତି, ତୁମକୁ ମଧ୍ୟ ଏବେ ପାଠ ପଢି ପ୍ରଥମ ନମ୍ବରରେ ଆସିବାକୁ ହେବ। ଏଠାରେ ଜଣେ ମାତ୍ର ପାଠ ପଢ଼ାଉଛନ୍ତି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି, ତୁମକୁ ବହୁତ ଭଲ ଜ୍ଞାନ ମିଳୁଛି, तुमे जानिछ शांति धाम आमर घर सुख धाम आमर राजधानी अटे दुख धाम रावण रो बादशाही अटे एबे बाबा कहउछंती मधुर संतान माने निज घर शांति धाम ओ सुख धाम को मने पकाओ दुख धाम रो बंधन को भूली जाओ ए परी आउ केही हेले कहि पारिबे नहीं ना से घर को जाई पारिबे ड्रामा मझिरे केही हेले घर को फेरी जाई पारिबे नहीं एमाने कहउछंती जे अमोक ज्योति ज्योतिरे मिसिगला अथवा पार निर्वाण गला किंतु जणे हेले भी जाउ नहन समस्तंकर बाप अथवा मालिक जणे ही परम पिता परमात्मा अटंती से सब प्रेमिकांकर जणे प्रेमिक अटंती शारीरिक प्रेमिक प्रेमिका परस्पर को स्मरण करथांती तांको बुधरे चित्र आसी जाय थाए पुणे परस्पर को मने पकाई चली थांती खाइबा समय रे भी मने पकाई थांती सेमाने त हेले गोटिए जन्मर प्रेमिका प्रेमिक तुमे जन्म जन्मांतर रो प्रेमिका अट जणे प्रेमिकांकर तुमर आउ किछि करिबार नहि केवल एकमात्र बाबांको मने पकाइबाकु हेबो शारीरिक प्रेमिक प्रेमिकांक सम्मुख को चित्र आसी जाए तेणु तांको देखो देखो काम मध्य अटकी जाए पुणी अन्य मनस्क होई काम करबार लागि पड़ंती एठारे तो एपरि हो नहीं आत्मा बिंदु अटे परमात्मा मध्य बिंदु अटंती तेणु निज को आत्मा भाभी बाबांको मने पकाइबाकु हेबो एथरे ही मेहनत रहिछि केही हेले भी ए प्रिय अभ्यास करुनांती आत्मार ज्ञान मिलला अर्थात आत्मार अनुभूति हला बाकी रहिले परमात्मा ए कथा मध्य तुमे जानिछ बाबा आसी भ्रुकुटिरे बसुछंती एहा ही तांकर स्थान अटे आत्मा क्यों बाट देई बाहरी जाए जणा भी पड़ी न थाए आत्मार मुख्य स्थान हेउछि भ्रुकुटी बाबा कहउछंती मु मध्य बिंदु अटे एहांक भ्रुकुटी रे आसी बसुछि तुमे जानी पारु ना हो बाबा तुम पिलामानंकु बसी सुनाउछंती तुमको जहां सुनाउछंती तहा मु मध्य सुनुछि संपूर्ण ठीक कथा बुझाउछंती जे माने दैवी धर्मावलंबी होइथिबे से तुरंत बुझि जिबे एठारे राजधानी स्थापन होछि प्रथमे स्थापना पुणि विनाश मध्य हेबो आउ कोनोसी धर्म स्थापक एपरि करंते नै से केवल निजर धर्म स्थापन करथांती पुणे ताहा वृद्धि हुई थाए एठारे तो जिए जत्ते जत्ते पुरुषार्थ करिबे सेते भविष्यतरे उच्च पद पाइबे तुमे भविष्यत एकोश जन्म पाई प्रारब्ध गढ़ुथिबारु केते पुरुषार्थ करिबा दरकार यहा बहुत सहज जुग भी सहज अटे जहा द्वारा तुमरो विकर्म विनाश होई थाए बाबा कहउछंती मु ग्यारंटी देउछि कल्प कल्प मुही आसी तुम मानंकु पवित्र कराउछि सेठारे जणे हेले भी पतित रहिबे नाही ज्ञान मध्य केते सहज 84 जन्मरो चक्र किपरि लगाउछंती एही ज्ञान मध्य तुम बुद्धि रे अछि मु 84 जन्मर चक्र लगाई छि एही निश्चय रखबा को हेबो निश्चय रे ही विजय रहि छि ए पर नहे जे जणा नहीं कि मु 84 जन्म नै छि ना किछि कम जन्म नै छि तुमे ब्राह्मण होइथिबारो तुमरो निश्चय रहबा दरकार वास्तव रे ମୋ ଚରାଶ ଜନ୍ମର ଚକ୍ର ପୁରା ଭୋଗ କରିଛି। ଏହା ବହୁତ ସହଜ ଭାବରେ ବୁଝାଇ ଦିଆଯାଉଛି, ପିଲାମାନଙ୍କୁ ବୁଝାଯାଉଛି ଯେ ଏହିସବୁ ଚିତ୍ର ଦିବ୍ୟ ଦୃଷ୍ଟିଦାତା ବାବା ତିଆରି କରାଇଛନ୍ତି, ସଂଶୋଧନ ମଧ୍ୟ କରାଇଛନ୍ତି। ଆରମ୍ଭରୁ ଯେବେ ବାବା ବନାରସରେ ଏକାନ୍ତରେ ରହୁଥିଲେ ଏହିପରି ଚକ୍ର ଚିତ୍ର କାନ୍ଥରେ ବସି କରୁଥିଲେ, କିଛି ହେଲେ ବୁଝୁନଥିଲେ ଯେ ଏହା କଣ, କେବଳ ଖୁସି ହେଉଥିଲେ। ଦିବ୍ୟ ଦର୍ଶନ ହେବା ଦ୍ୱାରା ଯେପରି ଉଡ଼ିଯାଉଥିଲେ, ଏହା କଣ ହେଉଛି କିଛି ହେଲେ ବୁଝିପାରୁନଥିଲେ। ତୁମେ ଜାଣିଛ ଯେ ପ୍ରଥମେ ଯେଉଁ ଚିତ୍ର ତିଆରି ହୋଇଥିଲା ତାହା ସଂଶୋଧନ ହୋଇ ନୂଆ ନୂଆ ଚିତ୍ର କରାଯାଇଛି। ଏବେ ନୂଆ ନୂଆ ଚିତ୍ର କଳ୍ପପୂର୍ବ ସଦୃଶ ତିଆରି ହୋଇ ଚାଲିଛି। ସିଡ଼ିର ଚିତ୍ର ଦେଖ କେତେ ସୁନ୍ଦର ଭାବେ ବୁଝାଯାଇଛି। ଏହା ଉପରେ ବୁଝାଇବା ବହୁତ ସହଜ। ଯେଉଁମାନେ ଡେରିରେ ଆସୁଛନ୍ତି ସେମାନଙ୍କୁ ବୁଝିବାକୁ ଆହୁରି ସହଜ ଲାଗୁଛି। ଏବେ ଯେଉଁମାନେ ନୂଆ ନୂଆ ଆସୁଛନ୍ତି ସାତ ଦିନରେ ସବୁ ଜ୍ଞାନ ବୁଝିଯାଉଛନ୍ତି, ସେମାନେ ପୁରୁଣାମାନଙ୍କ ଠାରୁ ମଧ୍ୟ ଆଗକୁ ଚାଲିଯାଉଛନ୍ତି। କେହି କେହି କହୁଛନ୍ତି ପୂର୍ବରୁ ଆସିଥିଲେ ତ ଭଲ ହୋଇଥାନ୍ତା। ଆରେ ଏଥିପାଇଁ ଚିନ୍ତା କର ନାହିଁ, ଆଗରୁ ଆସି ଯଦି ପଳାଇ ଯାଇଥାନ୍ତ ତ ଡେରିରେ ଆସିଥିବାରୁ ସହଜରେ ସିଂହାସନ ମିଳିଯାଉଛି। ପୂର୍ବରୁ ଯିଏ ଥିଲେ ଦେଖ ସେମାନେ ଏବେ ନାହାନ୍ତି, ଛାଡ଼ି ଚାଲିଯାଇଛନ୍ତି। ପଛରେ ଫଳାଫଳ ବିଷୟରେ ଜଣାପଡ଼ିବ, କିଏ କିଏ ପାସ୍ ହୋଇଛନ୍ତି। ନୂଆ ନୂଆ ପିଲାମାନେ ଆସି ତୁରନ୍ତ ସେବାରେ ଲାଗି ପଡ଼ୁଛନ୍ତି, ପୁରୁଣାମାନେ ଏତେ ସେବା କରୁନାହାନ୍ତି। ନୂଆ ନୂଆ କନ୍ୟାମାନେ ସେବା କରି ହୃଦୟରେ ରହୁଛନ୍ତି, ପୁରୁଣା କେତେ ଶେଷ ହୋଇଗଲେ। ସେଥିପାଇଁ ବାବା କହୁଛନ୍ତି ଯାହାଙ୍କୁ ସର୍ବୋତ୍ତମ ବ୍ରାହ୍ମଣ କୁଳଭୂଷଣ କୁହାଯାଉଛି, ତାଙ୍କ ମଧ୍ୟରୁ କେହି କେହି ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, ପୁଣି ପଳାଇ ଯାଉଛନ୍ତି। ଯାହାର ଗାୟନ ରହିଛି ତାହା ଏବେ ବାସ୍ତବରେ ଘଟିତ ହେଉଛି। ଆଚ୍ଛା ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ନିଜକୁ ହିଁ ନିଜର ଯାଞ୍ଚ କରିବାକୁ ହେବ, ଦେଖିବାକୁ ହେବ ଯେ ମୁଁ ବହୁତ ବହୁତ ମିଠା ହୋଇଛି, ମୋ ଭିତରେ କେଉଁ ସବୁ ଦୁର୍ବଳତା ରହିଛି, ସମସ୍ତ ଦୈବୀ ଗୁଣ ଧାରଣ ହୋଇଛି, ନିଜର ଚାଲିଚଳନକୁ ଦେବତାମାନଙ୍କ ସଦୃଶ କରିବାକୁ ହେବ, ଆସୁରୀ ଖାଦ୍ୟ ପାନୀୟ ତ୍ୟାଗ କରିବାକୁ ହେବ। ଦୁଇ ନମ୍ବର, କୌଣସି ବି ବାହ୍ୟମୁଖୀ କଥା ନା ଶୁଣିବାର ଅଛି ନା କହିବାର ଅଛି, ସହନଶୀଳ ହେବାର ଅଛି। ବରଦାନ, ନିଜର ସ୍ମୃତି ବୃତ୍ତି ଏବଂ ଦୃଷ୍ଟିକୁ ଅଲୌକିକ କରୁଥିବା ସର୍ବାକର୍ଷଣ ଠାରୁ ମୁକ୍ତ ଭବ। କଥାରେ ଅଛି ଯେପରି ସଂକଳ୍ପ ସେପରି ସୃଷ୍ଟି। ଯେଉଁମାନେ ନୂତନ ସୃଷ୍ଟି ରଚନା କରିବାର ନିମିତ୍ତ ବିଶେଷ ଆତ୍ମା ଅଟନ୍ତି ସେମାନଙ୍କର ଗୋଟିଏ ଗୋଟିଏ ସଂକଳ୍ପ ଶ୍ରେଷ୍ଠ ଅର୍ଥାତ୍ ଅଲୌକିକ ହେବା ଦରକାର। ଯେତେବେଳେ ସ୍ମୃତି ବୃତ୍ତି ଏବଂ ଦୃଷ୍ଟି ସବୁକିଛି ଅଲୌକିକ ହୋଇଯାଏ ସେତେବେଳେ ଏହି ଲୋକର ଅର୍ଥାତ୍ ଏହି ଦୁନିଆର କୌଣସି ବି ବ୍ୟକ୍ତି ବା ବସ୍ତୁ ନିଜ ଆଡ଼କୁ ଆକର୍ଷିତ କରିପାରିବେ ନାହିଁ। ଯଦି କରୁଛନ୍ତି ତେବେ ନିଶ୍ଚିତ ଭାବରେ ଅଲୌକିକତାର କର୍ମ ରହିଛି, କାରଣ ଅଲୌକିକ ଜନ୍ମରେ ଆତ୍ମାମାନେ ସର୍ବ ଆକର୍ଷଣ ଠାରୁ ମୁକ୍ତ ହୋଇଥିଲେ। ସ୍ଲୋଗନ, ଯଦି ଦିଲ ଭିତରେ ପରମାତ୍ମା ସ୍ନେହ ବା ଶକ୍ତିଗୁଡ଼ିକ ସମାହିତ ଥିବ ତେ ମନ ଭିତରେ କୌଣସି ଦ୍ୱନ୍ଦ୍ୱ ଆସିପାରିବ ନାହିଁ। ଅବ୍ୟକ୍ତି ସାରା ଅପବିତ୍ରତାର ବିଜୟକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ବିସ୍ତାର ସମ୍ପୂର୍ଣ୍ଣ ସତ୍ୟତା ମଧ୍ୟ ପବିତ୍ରତାର ଆଧାର ଉପରେ ନିର୍ଭର କରିଥାଏ। ଯଦି ପବିତ୍ରତା ନଥିବ ତେବେ ସର୍ବଦା ସତ୍ୟତା ରହିପାରିବ ନାହିଁ। କେବଳ କାମ ବିକାର ହିଁ ଅପବିତ୍ରତା ନୁହେଁ, କିନ୍ତୁ ତାର ଆହୁରି ମଧ୍ୟ ସାଥି ଅଛନ୍ତି। ତେଣୁ ମହାନ ପବିତ୍ରର ଅର୍ଥ ହେଲା ଅପବିତ୍ରତାର ଚିହ୍ନ ବର୍ଣ୍ଣ ନଥିବ। ଓମ୍ ଶାନ୍ତି।